ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ନୂଆ ଶିକ୍ଷାନୀତି ଦେଶର ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶକେ ସୁନିଶ୍ଚିତ କରବା କହିଲେ ମୁଖ୍ୟମନ୍ତ୍ରୀ। ଜାତୀୟ ଶିକ୍ଷାନୀତି 2020 କର୍ମଶାଳାକେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନୂଆପଡ଼ା ଛତିଶଗଡ଼ ସିମ୍ନାନ ମାଓ ବିରୋଧୀ ଅଭିଯାନ୍ତି 14 ଜଣ ମାଓବାଦୀଙ୍କର ଗଲା ଜୀବନ। ରାଜ୍ୟ ବାହାରେ ଥିବା ମହିଳା ହିତାଧିକାରୀମାନେ ଭିଲ୍ ପାଇପାରିବେ ସୁଭଦ୍ରା ସାହାଜ ଟଙ୍କା କହିଲେ ଉପମୁଖ୍ୟମନ୍ତ୍ରୀ। ଆଉ ପଶ୍ଚିମା ଝଡ଼ ପ୍ରଭାବଥି ରାଇଜେ କମଲା ସିଦ୍ଧ। ଏଥର ପୂରା ଖବର। ଦେଶ ନୀତି ପରମ୍ପରା ଆର୍ ମୂଲ୍ୟବୋଧକେ ନେଇକରି ତିଆର ନୂଆ ଜାତୀୟ ଶିକ୍ଷାନୀତି ରାଷ୍ଟ୍ରୀୟ ବିଚାରଧାରାକେ ମନ୍ତ୍ର କରିକିରି ସୃଜନର ବିକାଶଟି ସହାୟକ ହେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ଆଇଜମୁଲ ହୋଇଥିବା 3-ଦିନିଆ ଜାତୀୟ ଶିକ୍ଷାନୀତି 2020 ବାବଦ ରାଷ୍ଟ୍ରୀୟ କର୍ମଶାଳାକେ ଉଦ୍ଘାଟନ କରିକିରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍, ନୂଆ ଶିକ୍ଷାନୀତି ଦେଶର ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶକେ ସୁନିଶ୍ଚିତ କରବା, ଦେଶର ଦ୍ରୁତ ବିକାଶର ଆବଶ୍ୟକତା ପୂରଣ କରବାର ସହିତ ଭବିଷ୍ୟତ ଆଧାରିତ ଶିକ୍ଷାକେ ପ୍ରୋତ୍ସାହିତ କରବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ପ୍ରାଥମିକ ସ୍ତରର ଶିକ୍ଷା ବ୍ୟବସ୍ଥା ଯାହାକି ଆମର ଏଇଟା ହେଉଛି ପାଠ ପଢ଼ାର ମୂଳଦୁଆ, ଏହାକୁ ଯଦି ସୁଦୃଢ଼ କରା ନଯିବ ତାହେଲେ କେବେ ବି ଆମ ପିଲାମାନଙ୍କର ଗୁଣାତ୍ମକ ଶିକ୍ଷାଦାନ କରିବା ଏବଂ ତାହା ସହିତ ମୂଲ୍ୟବୋଧକ ଶିକ୍ଷା ସେମାନଙ୍କୁ ପ୍ରଦାନ କରିବା ଇଏ କେବେ ସମ୍ଭବ ହୋଇପାରିବ ନାହିଁ। 5 ବର୍ଷ ପଛରେ ହେଲେ ମଧ୍ୟ ଆମେ କିଭଳି ଭାବରେ ଜାତୀୟ ଶିକ୍ଷାନୀତି ଜାତୀୟ ସ୍ତରର ଯେଉଁ ଢାଞ୍ଚାରେ ବର୍ତ୍ତମାନ ଅଗ୍ରଗତି ଚାଲିଛି ସେ ସ୍ତରକୁ ମଧ୍ୟ ଆମକୁ ପହଞ୍ଚିବା ପାଇଁ ପଡ଼ିବ।
ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ଶିବିରକେ ମିଳିତ ଭାବେ ଉଦ୍ଘାଟନ କରିଛନ୍। ଓଡ଼ିଶାନ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ କରବାରକେ ପ୍ରାଥମିକତା ଦେଉଥିବା ଲାଗି ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍। ଏ ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶର ଓଡ଼ିଶାର ସଭ୍ୟତା ଆର୍ ସାଂସ୍କୃତିକ ମୂଲ୍ୟବୋଧ ଇତିହାସ ଐତିହ୍ୟ ଜ୍ଞାନ ଆର୍ ପରମ୍ପରାକେ ପାଠ୍ୟକ୍ରମଥି ସାମିଲ କରବାରକେ ପ୍ରସ୍ତାବ ଦେଇଛନ୍। ସେ କହିଛନ୍, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏଙ୍କ ବୀରତ୍ୱ କାହାଣୀ, ପଠାଣି ସାମନ୍ତ, ଓଡ଼ିଆ ଜାତିର ସମୃଦ୍ଧି, ନୌବାଣିଜ୍ୟ, ପରମ୍ପରା ବାଗିର ବିଷୟବସ୍ତୁ ପାଠ୍ୟକ୍ରମଥି ସାମିଲ କରାଯାଉ। ଏଥିଲାଗି ରାଜ୍ୟ ଆର୍ ରାଜ୍ୟ ବାହାରେ ଥିବା ଓଡ଼ିଆମାନେ ପରାମର୍ଶ ଦଉନ୍ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଓଡ଼ିଶା ଛତିଶଗଡ଼ ସିମ୍ନା ଇଲାକାର ନୂଆପଡ଼ା ନୁ 5 କିଲୋମିଟର ଦୂରିଆ କୁଲାହରୀ ଘାଟ ଭାଲୁଦିଗି ଜଙ୍ଗଲନୁ ଏସ୍ଓଜି, ସିଆର୍ପିଏଫ୍ ଆର୍ ଡିଆର୍ଜି ଯବାନ ଆଉ ମାଓବାଦୀମାନଙ୍କ ଭିତରେ ଗୁଲି ମରାମରି ସମିତି 14 ଜଣ ମାଓବାଦୀଙ୍କ ଜୀବନ ଯାଇଛି। କେନ୍ଦ୍ରୀୟ କମିଟିର ଓଡ଼ିଶା କେଡର ମାଓନେତା ଜୟରାମ ଓରଫ ଚଳପତି ଅପରେସନ୍ଥି ନିହତ ହୋଇଥିବା ଜଣାପଡ଼ିଛି। ଜୟରାମ ବାଗିର ଜଣେ ବଡ଼ କେଡର ମାଓନେତାଙ୍କର ମୃତ୍ୟୁ ସୁରକ୍ଷା ବାହିନୀର ମାଓ ବିରୋଧୀ ଅଭିଯାନଟି ଗୋଟିଏ ବଡ଼ ସଫଳତା ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍। ମାଓ ବିରୋଧୀ ଅପରେସନ୍ଥି ଝନେ ଏସ୍ଓଜି ଯବାନ ଆର୍ ଛତିଶଗଡ଼ ଡିଆର୍ଜିର ଝନେ ଯବାନ ଜଖମ ହୋଇଛନ୍। ଜଖମୀ ଯବାନମାନଙ୍କୁ ରାୟପୁର ଆର୍ ବିଶାଖାପଟନମ୍କେ ଚିକିତ୍ସା ଲାଗି ପଠାଯାଇଛି। ଗଲାକାଲିନୁ ମାଓବାଦୀ ଆର୍ ଯବାନମାନଙ୍କ ଭିତରେ ଗୁଲି ମରାମରି ହୋଇଥିଲା। ଘଟଣାଥି 12 ଜଣ ପୁରୁଷ ମାଓବାଦୀ ଆର୍ 2 ଜଣ ମହିଳା ମାଓବାଦୀଙ୍କ ଜୀବନ ଯାଇଛି ବୋଲି ନୂଆପଡ଼ା ଏସ୍ପି ରାଘବେନ୍ଦ୍ର ଗୁଣ୍ଡଲା ରେଡ୍ଡି ସୂଚନା ଦେଇଛନ୍। ରାଜ୍ୟ ବାହାରେ ଥିବା ଯୋଗ୍ୟ ମହିଳା ହିତାଧିକାରୀମାନେ ଭିଲ୍ ସୁଭଦ୍ରା ଯୋଜନାର ସହାୟତା ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ସୁଭଦ୍ରା ଯୋଜନାର ଜିଲ୍ଲାୱାରୀ ସମୀକ୍ଷା କରିକରି ଶ୍ରୀମତୀ ପରିଡ଼ା ଯେନ୍ମାନେ ସୁଭଦ୍ରା ଯୋଜନାର ଲାଗି ଆବେଦନ ନାଇଁ କରି ସେମାନଙ୍କୁ ଜଲ୍ଦି ଆବେଦନ କରବା ଲାଗି ପରାମର୍ଶ ଦେଇଛନ୍। ସୁଭଦ୍ରା ଯୋଜନାର 4 ନମ୍ବର କ୍ଷେପେ 20 ଲକ୍ଷରୁ ଅଧିକା ହିତାଧିକାରୀଙ୍କୁ ସାହାଯ୍ୟ ଟଙ୍କା ଦିଆଯିବା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। କେନ୍ଦ୍ର ମହିଳା ଆଉ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫ ବେଟି ବଚାଓ ବେଟି ପଢ଼ାଓ ଯୋଜନାର 10 ବର୍ଷ ପୂର୍ତ୍ତି ଅବସରରେ ଭିନ୍ ଭିନ୍ କାର୍ଯ୍ୟକ୍ରମ ହେବା। ଏ ଅବସରରେ ରାଜ୍ୟ ଆଉ ଜିଲ୍ଲା ସ୍ତରମାନଙ୍କୁ ଖାସ୍ କାର୍ଯ୍ୟକ୍ରମମାନ ହେବା। କାର୍ଯ୍ୟକ୍ରମ ଆଇବା କାଲିଠାନୁ ମୂଲ ହୋଇକରି 8 ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ତକ୍ ଚାଲ୍ବା ବୋଲି ମନ୍ତ୍ରଣାଳୟ ତରଫ ସୂଚନା ଦିଆଯାଇଛି। ରାଜ୍ୟ ସରକାର ଇହାଦେ ତକ 34,28,000 ମେଟ୍ରିକ୍ ଟନ୍ ଧାନ ଘିନିସାରିଲେନ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ମନ୍ତ୍ରୀ କହିଛନ୍ ଯେ ଇହାଦେ ରାଇଜେ ଧାନ ଘିନା ଠିକ୍ଠାକ୍ ଭାବେ ଚାଲିଛେ ଆର୍ କେହନି ଜାଗାନ କଟନି ଛଟନି ଭିଲ୍ ନାଇଁ ହେବାର୍। କାଁ ଭାଁ କେନ୍ସି ଜାଗାନ ସମସ୍ୟା ଦେଖାଦେଲେ ତାର୍ ତୁର୍ତ୍ତି ସମାଧାନ କରାଯାଉଛେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ଚାଷୀମାନଙ୍କୁ ଖରାପ ଧାନ ମଣ୍ଡିକେ ନାଇଁ ଆନ୍ବାର୍ ଲାଗି ଭିଲ୍ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ସେନ୍ତା ରାଇଜେ ଧାନ ବିକ୍ବାର୍ ଲାଗି ଏବ୍ ତକ୍ 17,49,987 ଜଣ ଚାଷୀ ପଞ୍ଜିକୃତ ହୋଇଛନ୍। ଆଉ ବରଗଡ଼ ଜିଲ୍ଲାନୁ ସବୁନୁ ଅଧିକା 1,55,617 ଜଣ ଚାଷୀ ପଞ୍ଜିକରଣ କରିଛନ୍ ବୋଲି ବିଭାଗ ତରଫ ଗୋଟିଏ ପ୍ରେସ୍ ବିଜ୍ଞପ୍ତି କୁହାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ଆଇବା ମାସ 2 ତାରିଖରୁ ମାର୍ଚ୍ଚ 30 ତାରିଖ ତକ ସାଧାରଣ ଲୋକଙ୍କ ଲାଗି ଖୋଲା ରହିବା। ଲୋକେ ସୋମବାର ଛଡ଼ା ହପ୍ତାର ବାକି ଦିନମାନଙ୍କେ ସକାଳର 10 ବଜେନୁ ବେଲବୁଡ଼ାର 6 ବଜେ ତକ ଉଦ୍ୟାନ ବୁଲିପାରବେ। ରାଷ୍ଟ୍ରପତି ଭବନ ୱେବସାଇଟ୍ରୁ ଇନ୍କେ ଯିବାର ଲାଗି ବୁକିଂ କରାଯାଇପାରବା। ଆର୍ ଇଟା ପୁରାପୁରି ମାହାଲିଆ ଆଏ। ଇ ସମୟ ଭିତରେ ଅମୃତ ଉଦ୍ୟାନ ପରିସର ଥି 4 ଦିନିଆ ବିବିଧତା କା ଅମୃତ ମହୋତ୍ସବ ଭିଲ ଆଇବା 6 ତାରିଖରୁ ମୂଲ ହେବା। ମଙ୍ଗଳ ଶୁକ୍ର ବୃହସ୍ପତି ଶନି ୟୁରେନ୍ସ ଆର୍ ନେପଚୁନ୍ ବାଗିର 6ଟା ଗ୍ରହ ଆଜିଠାନୁ ଜାନୁଆରୀ 31 ତାରିଖ ତକ ଗୋଟେ ସରଳ ରେଖାତି ରହିବେ। ଇ ବିରଳ ମହାଜାଗତିକ ଦୃଶ୍ୟକେ ଦେଖିବା ଲାଗି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍ଠାରେ ଖାସ୍ ବ୍ୟବସ୍ଥା କରାଯାଇଛି। ସାଧାରଣ ଲୋକେ ଆଜିଠାନୁ ସୋମବାର ଛଡ଼ା ଅଲଗା ଦିନମାନଙ୍କେ ବେଲବୁଡ଼ 5:30ରୁ 7 ବଜେ ତକ ଇ ବିରଳ ଦୃଶ୍ୟ ଦେଖିପାରବେ। ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ ମନ୍ଦିର ଭିତରର ଭିଡ଼ିଓ ବାରମ୍ବାର ଭାଇରାଲ ହେବାର ଘଟଣାକେ ପୁଲିସ ଗମ୍ଭୀରତାର ସହିତ ନେଇଛେ। ଇ ବାବଦେ ଲୋକକୁ ସଚେତନ କରବାର ଲାଗି ପୁଲିସ ତରଫୁ ଶ୍ରୀମନ୍ଦିରର ଚାରି ଦୁଆରେ ସଚେତନତା ବାର୍ତ୍ତା ଆର୍ ସାଇନ୍ବୋର୍ଡ଼ ଲଗାଯାଇଛେ। ମନ୍ଦିର ଭିତରେ ଫଟୋ କି ଭିଡ଼ିଓ କରବାରଟା ନିଷେଧ ଆଏ। ଆର୍ ଇଟାକେ ନାଇଁ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଏସ୍ପି ବିନୀତ ଅଗ୍ରୱାଲ କହିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସହର ଇଲାକାନ ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ ଯୋଜନା ଥି 2 ନମ୍ବର ଖେପ ଆବେଦନ କରବାର ଲାଗି ଗୋଟିଏ ସଚେତନତା ରଥ ସହରରେ ବୁଲୁଛେ। ରଥକେ ଖଡ଼ିଆଲ ନଗରପାଳ ଶୁଭାରମ୍ଭ କରିଛନ୍। ଯୋଗ୍ୟ ହିତାଧିକାରୀମାନେ ନିଜର କାଗଜପତ୍ର ନେଇକରି ଅନ୍ଲାଇନ୍ ଆବେଦନ କରିପାରିବେ ବୋଲି ନଗରପାଳ ଅନୁରୋଧ କରିଛନ୍। ବୌଦ୍ଧ ଜିଲ୍ଲା ବାଣିଜ୍ୟ କର ଆର୍ ଦ୍ରବ୍ୟ ଆର୍ ସେବାକର ମଣ୍ଡଳ ତରଫୁ ଗୋଟିଏ ଜିଏସ୍ଟି ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ସମ୍ବଲପୁର ବାଣିଜ୍ୟ କର ଆଉ ଦ୍ରବ୍ୟ ଆଉ ସେବାକର ଯୁଗ୍ମ ଆୟୋଗ ଲିଙ୍ଗରାଜ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ବାଣିଜ୍ୟ କର ଆଉ ଜିଏସ୍ଟି ବାବଦେ ଟିକ୍ନିକି ଭାବେ ବୁଝାବାର ସହିତ ସରକାରଙ୍କ ନୂଆକରି ଆସିଥିବା ସର୍ବକ୍ଷମା ଯୋଜନା ଆଉ ଜିଏସ୍ଟି ପେନାଲ୍ଟି ବାବଦେ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମଟି ଜିଲ୍ଲା ବ୍ୟବସାୟୀ ସଂଘ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲା ସରକାରୀ ହାଇସ୍କୁଲଠାରେ ଜୁନିୟର ରେଡ୍କ୍ରସ୍ ଜିଲ୍ଲାସ୍ତରୀୟ ଶିକ୍ଷା ଓ ପ୍ରଶିକ୍ଷଣ ଆଉ ରକ୍ତଦାନ ଶିବିର ଉଦ୍ଘାଟିତ ହୋଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା କାର୍ଯ୍ୟକ୍ରମଟି ଯୋଗ ଦେଇକରି ରେଡ୍କ୍ରସ୍ର ଜୁନିୟରମାନଙ୍କୁ ଶୃଙ୍ଖଳିତ ଆର୍ ସମୟକେ ଠିକ୍ ଭାବେ ବ୍ୟବହାର କରବାର ବାବଦେ ପରାମର୍ଶ ଦେଇଥିଲେ। ଜିଲ୍ଲାର 40ଟା ହାଇସ୍କୁଲର ରେଡ୍କ୍ରସ୍ କାଉନ୍ସିଲର ଆର୍ 140 ଜଣ ଜୁନିୟର ଭାଗ ନେଇଥିଲେ। ବଲାଙ୍ଗୀର ଲୋକ ମହୋତ୍ସବ 2025କେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍ଘାଟନ କରିଛନ୍। ଗଲାକାଲିଠାରୁ ମୂଲ ହୋଇଥିବା ମହୋତ୍ସବଟି ପଲ୍ଲିଶ୍ରୀ ମେଳା ଆୟୋଜନ କରାଯିବାର ସହିତ 300ଟା ଷ୍ଟଲ୍ଟି ଭିନ୍ ଭିନ୍ ସ୍ୱଦେଶୀ ଜିନିଷ୍ ବିକ୍ରି ବଟା କରାଯାଉଛି। 22 ବର୍ଷ ହେଲା ହେଉଥିବା ଇ ଲୋକ ମହୋତ୍ସବକେ ଲୋକପ୍ରିୟ କରବାର ଲାଗି ଜିଲ୍ଲା ପ୍ରଶାସନ ତରଫୁ ଭିନ୍ ଭିନ୍ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରାଯାଉଛି। ହକି ଇଣ୍ଡିଆ ଲିଗ୍ର ମହିଳା ବର୍ଗଥି ସଞ୍ଜ 6 ବଜେନୁ ରାଞ୍ଚିଠାରେ ସୁରମା ହକି କ୍ଲବ ଆର୍ ଓଡ଼ିଶା ୱାରିୟର୍ସ ଭିତରେ ମ୍ୟାଚ୍ ଚାଲିଛେ। ସେଆଡ଼େ ପୁରୁଷ ବର୍ଗଥି ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଆଜି ରାତି 8:15 ୟୁପି ରୁଦ୍ରାସ ଆର୍ ଟିମ୍ ଗୁନାସିକା ଭିତରେ ମ୍ୟାଚ୍ ହେବା। ସୋନପୁର ଗାନ୍ଧୀ ପଡ଼ିଆଠାରେ ଚାଲିଥିବା ସର୍ବଭାରତୀୟ ଲାଲମଣି ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟଟି ଆଜି ମୁମ୍ବାଇ ରକେଟ୍ 1-2 ଭୁବନେଶ୍ୱର ଇଷ୍ଟକୋଷ୍ଟ ରେଲୱେ ଦଲକେ ହରେଇକରି ସେମିଫାଇନାଲ୍କେ ଯାଇଛେ। ଆଗାମୀକାଲି ମୁମ୍ବାଇ ରକେଟ୍ 1 ଆର୍ ସୁନ୍ଦରଗଡ଼ ନବଜୀବନ କ୍ରିକେଟ୍ କ୍ଲବ ଭିତରେ ପହଲା ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବା। ପଶ୍ଚିମା ଝଡ଼ ପ୍ରଭାବଥି ଆଜି ରାଜ୍ୟ ଶୀତ କମିଛେ ଆର୍ 1-2 ଡିଗ୍ରୀ ତକ ତାପମାତ୍ରା ବଢ଼ିଛେ। ଆଇବା 24 ଘଣ୍ଟା ଭିତରେ ଓଡ଼ିଶାକେ ଜବର ଜଳୀୟ ବାଷ୍ପ ପବନ ଆସବାର ଆଉ ଇତାର ପ୍ରଭାବଥି ରାଜ୍ୟ ରାତିର ତାପମାତ୍ରା ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ପୂର୍ବାନୁମାନ କରାଯାଇଛି। ଉପକୂଳ ମଝି ଆର୍ ଦକ୍ଷିଣ ଓଡ଼ିଶାନ ଜହ କରି ତାପମାତ୍ରା ବଢ଼ିପାରେ। ଇତାର ସହିତ 24 ତାରିଖ ତକ ବହଲିଆ କୁହୁଡ଼ି ଦେଖାଯିବା। 23 ତାରିଖ ତକ ବହଲିଆ କୁହୁଡ଼ି ନେଇକରି 4ଟା ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖେ। ନୂଆ ଶିକ୍ଷାନୀତି ଦେଶର ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶକେ ସୁନିଶ୍ଚିତ କରବା କହିଲେ ମୁଖ୍ୟମନ୍ତ୍ରୀ। ଜାତୀୟ ଶିକ୍ଷାନୀତି 2020 କର୍ମଶାଳାକେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନୂଆପଡ଼ା ଛତିଶଗଡ଼ ସିମ୍ନାନ ମାଓ ବିରୋଧୀ ଅଭିଯାନଥି 14 ଜଣ ମାଓବାଦୀଙ୍କର ଗଲା ଜୀବନ। ରାଜ୍ୟ ବାହାରେ ଥିବା ମହିଳା ହିତାଧିକାରୀମାନେ ଭିଲ୍ ପାଇପାରିବେ ସୁଭଦ୍ରା ସାହାଜ ଟଙ୍କା କହିଲେ ଉପମୁଖ୍ୟମନ୍ତ୍ରୀ। ଆଉର୍ ପଶ୍ଚିମା ଝଡ଼ ପ୍ରଭାବ ଥି ରାଇଜେ କମଲା ସିଦ୍ଧ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।